ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଉତ୍ସାହ ଓ ଉଦ୍ଦୀପନାର ସହ ରାଜ୍ୟବାସୀ ପାଳୁଛନ୍ତି ନବବର୍ଷ। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼। ହରିବାବୁ କମ୍ଭମ୍ପତି ନୂଆ ରାଜ୍ୟପାଳ ଭାବେ ଆସନ୍ତା ଶୁକ୍ରବାର ଦିନ ନେବେ ଶପଥ। ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାରେ ପ୍ରମୁଖ ଭୂମିକା ନେବ, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ସଡ଼କ ସୁରକ୍ଷା ବାର୍ତ୍ତା ନେଇ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ଏବଂ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ବେଙ୍ଗଲ ଟାଇଗର୍ସ ଓ ଟିମ୍ ଗୋନାସିକା ମଧ୍ୟରେ ହେବ ମୁକାବିଲା। ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନାର ସହ ନବବର୍ଷକୁ ରାଜ୍ୟବାସୀ ସ୍ୱାଗତ କରିଛନ୍ତି। ନାଚ, ଗୀତ, ସାହିତ୍ୟ ଆସର, କବି ସମ୍ମିଳନୀ ଏବଂ ଆତସବାଜି ଭିତରେ 2024 ଆମଠାରୁ ବିଦାୟ ନେଇଛି ଏବଂ 2025 ଆଗମନ ହୋଇଛି। ନୂଆବର୍ଷର ପ୍ରଥମ ଦିନ ସକାଳୁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଥିବା ବେଳେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଥିବା ଦେଖିବାକୁ ମିଳିଛି। ଇଂରାଜୀ ନବବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂଆବର୍ଷ ସମସ୍ତଙ୍କ ଜୀବନରେ ନୂତନ ଆଶା, ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରୁ ବୋଲି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି। ନୂଆବର୍ଷ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭରିଦେଉ ବୋଲି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଗକୁ ବଢ଼ାଇବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। 2047 ବିକଶିତ ଭାରତ ଗଠନ ସହିତ ସମ୍ବିଧାନ ନିର୍ମାତାଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ପ୍ରୟାସ କରିବାକୁ ଶ୍ରୀ ଧନକଡ଼ ଆଶା ପୋଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନାଗରିକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ପ୍ରଗତି କାମନା କରିବା ସହ ସମସ୍ତଙ୍କ ପାଇଁ ଏହି ବର୍ଷ ନୂତନ ସୁଯୋଗ, ସଫଳତା ଓ ଅସରନ୍ତି ଆନନ୍ଦ ଆଣିଦେଉ ବୋଲି ଆଶା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି।
ଇଂରାଜୀ ନୂଆବର୍ଷ 2025 ଉପଲକ୍ଷେ ମୁଁ ରାଜ୍ୟବାସୀ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭକାମନା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ନୂଆବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ, ସୁଖ ଓ ସମୃଦ୍ଧି ଭରିଦେଉ। ଆସନ୍ତୁ ନୂଆବର୍ଷ ଅବସରରେ ସଂକଳ୍ପ ନେଇ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ନିଜର ଶ୍ରେଷ୍ଠ ଯୋଗଦାନ ରଖିବା। ନୂଆବର୍ଷ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ବନ୍ଦେ ଉତ୍କଳ ଜନନୀ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ନୂତନ ବର୍ଷ ସମସ୍ତଙ୍କ ପାଇଁ ସମ୍ଭାବନା ଓ ନୂତନ ଉନ୍ମାଦନାର ବର୍ଷ ହେଉ ବୋଲି ତାଙ୍କ ବାର୍ତ୍ତାରେ କହିଛନ୍ତି। ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ ଲାଗି ପୁରୀରେ ପ୍ରବଳ ଜନସମାଗମ ହେଉଛି। ରାତି 12:45 ଶ୍ରୀମନ୍ଦିରରେ ଦ୍ୱାର ଫିଟାଯାଇଥିଲା। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ବ୍ୟାରିକେଡ୍ ଦେଇ ସିଂହଦ୍ୱାର ବାଟେ ପ୍ରବେଶ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ଲାଗି 60 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଆଜି ସକାଳର ପ୍ରଥମ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ପୁରୀ ସମୁଦ୍ର କୂଳରେ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ନବବର୍ଷ ଉପଲକ୍ଷେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜ କହନ୍ତି,
ଆଜି ଶିକ୍ଷାଧିକ ଭକ୍ତଙ୍କର ଶ୍ରୀକ୍ଷେତ୍ର ଆଗମନ ସହିତ ମହାପ୍ରଭୁଙ୍କର ଆଶୀର୍ବାଦ କାମନା କରିବା ପାଇଁ ନବବର୍ଷ ଉପଲକ୍ଷେ ଆଗମନ କରିଛନ୍ତି, ତାହା ନିଶ୍ଚିତ ଏକ ଶୁଭ ସଂକେତ ଭଳି ଲାଗୁଛି। ଖ୍ରୀଷ୍ଟ ନବବର୍ଷ ବା ଇଂରାଜୀ ନବବର୍ଷ, ଯାହାକି ଇଂରେଜ ସରକାର ଆମକୁ ବତେଇ ଦେଇ ଯାଇଥିଲେ, 0 ସେଲିବ୍ରେସନ୍ ବାର୍ରେ ହୋଟେଲରେ କରୁଥିଲେ ଲୋକମାନେ, କିନ୍ତୁ ଆଜି ହିନ୍ଦୁମାନେ ପରିବର୍ତ୍ତନ ହୋଇଛନ୍ତି, ତାଙ୍କର ମନୋଭାବ ପରିବର୍ତ୍ତନ ହୋଇଛି ଯେ ଶୁଭ ସକାଳରେ କିପରି ଭାବରେ ମହାପ୍ରଭୁଙ୍କର ଆଶୀର୍ବାଦ କାମନା କରିବା ଏବଂ ଯାହାଫଳରେ କି ବର୍ଷ ତମାମ ଦିନ ତମାମ ଭଲରେ କଟିବ। ତେଣୁ ଏଇ ଯେଉଁ ଭାବନା ନିଶ୍ଚିତ ଭାବରେ ପ୍ରତିଦିନ ଆମ ପାଇଁ ଗୋଟିଏ ଗୋଟିଏ ନବବର୍ଷ ହେଉ, ଭକ୍ତମାନଙ୍କ ଭିତରେ ଏଇ ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ କାମନା ରହୁ ଏବଂ ମହାପ୍ରଭୁଙ୍କର ଆଶୀର୍ବାଦ ନେଇ ବିଶ୍ୱ ମଙ୍ଗଳମୟ ହେଉ, ଏହା ହିଁ ଆମର କାମନା। ଜୟ ଜଗନ୍ନାଥ।
ଭଦ୍ରକ ଜିଲ୍ଲାର ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ଭମ୍ପତି ଆସନ୍ତା ଶୁକ୍ରବାର ଦିନ ଶପଥ ନେବେ। ରାଜଭବନଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ ଉପସ୍ଥିତ ରହିବେ। ଶ୍ରୀ କମ୍ଭମ୍ପତି ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି। ନୂଆବର୍ଷ 2025 ସୁଭଦ୍ରାର ବର୍ଷ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାର ପ୍ରମୁଖ ଭୂମିକା ନେବ। ଚଳିତ ବର୍ଷ ତିନିଥରରେ ମହିଳାମାନେ ସୁଭଦ୍ରା ଟଙ୍କା ପାଇବେ। ଓଡ଼ିଶା ଆଗାମୀ ଦିନରେ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ ପାଲଟିବ। ଓଡ଼ିଶା ଏବେ ପର୍ଯ୍ୟଟନ କ୍ଷେତ୍ରରେ ଦେଶର 17 ନମ୍ବର ସ୍ଥାନରେ ରହିଥିବା ବେଳେ ଆଗକୁ 3 ନମ୍ବର ସ୍ଥାନରେ ପହଞ୍ଚିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଉତ୍କର୍ଷ ଓଡ଼ିଶାରେ ସିଙ୍ଗିଲ୍ ୱିଣ୍ଡୋରେ ଆସିଥିବା ନିବେଶକମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଦେଖିପାରିବେ। କୋରାପୁଟ, କଳାହାଣ୍ଡି ଭଳି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ଭୁବନେଶ୍ୱରରେ ଚଳିତ ମାସ 8 ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବର୍ତ୍ତମାନ ସୁଦ୍ଧା 2800ରୁ ଉର୍ଦ୍ଧ ପଞ୍ଜୀକରଣ କରିଛନ୍ତି। ଅତିଥି ଦେବଭବ ସଂସ୍କୃତିରେ ସମସ୍ତଙ୍କୁ ସ୍ୱାଗତ କରିବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟରେ ଡବଲ ଡେକର ବସ୍ର ପ୍ରଚଳନ ଆରମ୍ଭ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଭୁବନେଶ୍ୱରରେ ଆସନ୍ତା 8 ତାରିଖରେ ଆରମ୍ଭ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ଅତିଥିମାନଙ୍କର ଯାତାୟାତ ପାଇଁ ଏହି ବସ୍ ବ୍ୟବହାର କରାଯିବ। ଆସନ୍ତାକାଲି ଭୁବନେଶ୍ୱରରେ ଡବଲ ଡେକର ବସ୍ ପହଞ୍ଚିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ 2ଟି ଏବଂ ପରେ ଆଉ 2ଟି ଡବଲ ଡେକର ବସ୍ ଆସିବ। ପ୍ରବାସୀ ଭାରତୀୟ ଦିବସ ଶେଷ ହେବା ପରେ ଡବଲ ଡେକର ବସ୍ଗୁଡ଼ିକ ଭୁବନେଶ୍ୱରରେ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ। ଦୁର୍ଘଟଣାମୁକ୍ତ ସଚେତନତା ବାର୍ତ୍ତା ନେଇ ଆଜିଠାରୁ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ସଡ଼କରେ ଦୁର୍ଘଟଣାକୁ ରୋକିବା ସହିତ ଟ୍ରାଫିକ୍ ନିୟମକୁ ପାଳନ କରିବା ନେଇ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ସରକାରୀ ସ୍ତର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସଡ଼କ ଦୁର୍ଘଟଣାରେ ଅଧିକରୁ ଅଧିକ ଜୀବନକୁ କିପରି ରକ୍ଷା କରାଯାଇପାରିବ ସେହି ସମ୍ବନ୍ଧରେ ବାର୍ତ୍ତା ଦିଆଯାଉଛି। ଚଳିତ ବର୍ଷର ସଡ଼କ ସୁରକ୍ଷା ସପ୍ତାହର ବାର୍ତ୍ତା ରହିଛି, ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ। ଜିଲ୍ଲାସ୍ତରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପୁଲିସ୍ର ମିଳିତ ସହଯୋଗରେ ବିଭିନ୍ନ ସଚେତନତାମୂଳକ ସଡ଼କ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହାତ୍ମାଙ୍କର ପୁଣ୍ୟତିଥି ଅବସରରେ ଆସନ୍ତାକାଲି ଭୁବନେଶ୍ୱରଠାରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଅନୁଷ୍ଠିତ ହେବ। ରାଜ୍ୟ ଏବଂ ରାଜ୍ୟ ବାହାରୁ ସ୍ୱାଧୀନତା ସଂଗ୍ରାମୀ ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଉତ୍ତରଦାୟାଦମାନେ ସମ୍ମିଳନୀରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଶିଷ୍ଟ କବି ଡକ୍ଟର ପ୍ରତିଭା ଶତପଥୀଙ୍କୁ ଗଙ୍ଗାଧର ଜାତୀୟ କବିତା ସମ୍ମାନରେ ସମ୍ମାନିତ କରାଯିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଉଥିବା ଏହି ସମ୍ମାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଆସନ୍ତା 5 ତାରିଖରେ ପ୍ରଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁ ପକ୍ଷରୁ ଜାନୁଆରୀ ଶିକ୍ଷା ସତ୍ର ପାଇଁ ନାମଲେଖା ଆରମ୍ଭ ହୋଇଛି। ଆଗ୍ରହୀ ବିଦ୍ୟାର୍ଥୀମାନେ ଚଳିତ ମାସ ଶେଷ ସୁଦ୍ଧା ଆବେଦନ କରିପାରିବେ। କଳା, ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗରେ ସ୍ନାତକ, ସ୍ନାତକୋତ୍ତର, ସ୍ନାତକୋତ୍ତର ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମ ପାଇଁ ନାମ ଲେଖାଯିବ। ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ନାମଲେଖା ଫି ଏବଂ ପୁନଃ ପଞ୍ଜୀକରଣ ଫି ଛାଡ଼ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଖେଳ ଖବର। ରାଉରକେଲା ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଆଜି ବେଙ୍ଗଲ ଟାଇଗର୍ସ ଓ ଟିମ୍ ଗୁନାସିକା ମଧ୍ୟରେ ସନ୍ଧ୍ୟା 8:15ରେ ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲିର ପୁରୁଷ ବର୍ଗ ମ୍ୟାଚ୍ରେ ହାଇଦ୍ରାବାଦ ତୁଫାନ୍ସ ପେନାଲ୍ଟି ସୁଟ୍ଆଉଟ୍ରେ 5-4 ଗୋଲ୍ରେ ଦିଲ୍ଲୀ ଏସ୍ଜି ପାଇପର୍ସକୁ ହରାଇଛି। ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ମ୍ୟାଚ୍ 2-2 ଗୋଲ୍ରେ ଅମୀମାଂସିତ ରହିଥିଲା। ଆସନ୍ତା 4 ତାରିଖରେ ହାଇଦ୍ରାବାଦ ତୁଫାନ୍ସ ଗୁନାସିକାକୁ ଭେଟିବ। ପାଣିପାଗ। ରାଜ୍ୟରେ ଆଜିଠାରୁ ରାତି ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇବ ଏବଂ ବିଭିନ୍ନ ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କେତେକ ସ୍ଥାନରେ ତାପମାତ୍ରା 10 ଡିଗ୍ରୀରୁ କମ୍ ରହିବ। କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାର 1-2 ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଉତ୍ସାହ ଉଦ୍ଦୀପନାର ସହ ରାଜ୍ୟବାସୀ ପାଳୁଛନ୍ତି ନବବର୍ଷ। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼। ହରିବାବୁ କମ୍ଭମ୍ପତି ନୂଆ ରାଜ୍ୟପାଳ ଭାବେ ଆସନ୍ତା ଶୁକ୍ରବାର ଦିନ ନେବେ ଶପଥ। ସୁଭଦ୍ରା ଯୋଜନା ବିକଶିତ ଓଡ଼ିଶାରେ ପ୍ରମୁଖ ଭୂମିକା ନେବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ସଡ଼କ ସୁରକ୍ଷା ବାର୍ତ୍ତା ନେଇ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ଏବଂ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ବେଙ୍ଗଲ ଟାଇଗର୍ସ ଓ ଟିମ୍ ଗୁନାସିକା ମଧ୍ୟରେ ହେବ ମୁକାବିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।